ସଠିକ୍ ନିଷ୍ପତ୍ତି ନେବା ପାଇଁ ଏହି ସାପ୍ତାହିକ କାର୍ଯ୍ୟକ୍ରମ ଦେଖ। ଏହା ଗୁରୁତ୍ୱପୂର୍ଣ୍ଣ ଅଟେ, ଅଧିକ ଅଧିକ ଗୁରୁତ୍ୱପୂର୍ଣ୍ଣ। ତାହା ଆମେ ବୁଝୁ ଆମ ପସନ୍ଦର ଓଜନ ଏବଂ ଆମ ନିଷ୍ପତ୍ତିର ଓଜନ। ଦ୍ୱିତୀୟ ବିବରଣୀ 30:19 କହେ, ବାଇବେଲ କୁହେ, ମୁଁ ତୁମ ସମ୍ମୁଖରେ ଜୀବନ ଓ ମୃତ୍ୟୁ ରଖିଅଛି। ମୁଁ ଭାବୁନାହିଁ ଯେ ପ୍ରକୃତରେ ସେ ନିଶ୍ୱାସ ନେବା ଓ ନିଶ୍ୱାସ ନ ନେବା ବିଷୟରେ କହୁନାହାନ୍ତି। ମୁଁ ଭାବେ ପ୍ରକୃତରେ ସେ ଉତ୍ତମ ଜୀବନ ବିଷୟରେ କହୁଛନ୍ତି, ତା ସହିତ ଶ୍ୱାସର ସହିତ ଚାଲିବା। କିନ୍ତୁ ଜୀବନର ଅର୍ଥ ମୃତ୍ୟୁ ଓ ଦୁଃଖ ଓ ସମସ୍ତ ପ୍ରକାର ବିଷୟର ସମାହାର ଅଟେ। ମୁଁ ତୁମ ସମ୍ମୁଖରେ ଜୀବନ ଓ ମୃତ୍ୟୁ ରଖିଛି, ତୁମେ ବାଛ। ତାପରେ ସେ କହିଲେ, ଜୀବନକୁ ବାଛ, ତାହା ତୁମେ ଏବଂ ତୁମର ବଂଶଧର ବଞ୍ଚିପାରନ୍ତି। ତୁମେ ଜାଣ, ଆମେ ନେଉଥିବା ପ୍ରତ୍ୟେକ ନିଷ୍ପତ୍ତି ଚମତ୍କାର ଅଟେ, ଏବଂ ଏପରିକି ମୁଁ ଭାବୁନାହିଁ ଯେ ଆମେ କେତେ କରୁ ସେଥିପ୍ରତି ଆମେ ସଚେତନ ନୁହୁଁ। କିନ୍ତୁ କାରଣ ଏହା ପଢ଼ିବାରୁ ଗତ କିଛି ଦିନ ମଧ୍ୟରେ ମୁଁ ଟିକେ ଅଧିକ ସଚେତନ ହୋଇଯାଇଛି, ଏବଂ ତେଣୁ ମୁଁ ଭାବେ ଆମେ ଅଧିକ ଦାୟିତ୍ୱ ନେବା ଦରକାର। କ୍ରୋଧ, ହତାଶ, ନିରାଶ, ଶାନ୍ତିର ଅଭାବ, ଯାହାକି ଆମ ଜୀବନରେ କ୍ୱଚିତ ଥାଏ, କାରଣ ପ୍ରକୃତରେ ଏ ବିଷୟରେ ତୁମେ କିଛି କରିପାର। ପ୍ରଥମେ ତୁମକୁ ବୁଝିବାକୁ ପଡ଼ିବ ଯେ ତୁମେ ଏ ବିଷୟରେ କିଛି କରିପାରିବ। ପ୍ରତ୍ୟେକ କୁହନ୍ତି, ମୁଁ କରିପାରିବି ଏ ବିଷୟରେ, ଏବଂ ଏହା ସହଜ। ବାଛିବା ଦ୍ୱାରା ବର୍ତ୍ତମାନ ଆମେ ଦେଖିବାକୁ ଯାଉଛୁ ଆଜି ସକାଳେ ଶାସ୍ତ୍ରରୁ କିଛି ଅଂଶ। ମୁଁ ଭାବୁଛି ତାହା ଆମ ପାଇଁ ଭଲ ଅଟେ, ତାହା କରିବା ପାଇଁ। ଆମ ମଧ୍ୟରେ ଜ୍ଞାନ ଅଛି। ବାଇବେଲ କୁହେ ପ୍ରଥମ କରିନ୍ଥିଅରେ, ଯୀଶୁ ଆମକୁ ଜ୍ଞାନରେ ନିର୍ମାଣ କଲେ ଈଶ୍ୱରଙ୍କଠାରୁ। ତେଣୁ ତୁମର ଜ୍ଞାନ ଅଛି, ତୁମ ମଧ୍ୟରେ ଅଛି। ସେ ବିଷୟ ମୁଁ ଭାବେ ଆମକୁ ଟିକିଏ ଅଧିକ ଗଭୀର ରୂପେ ଜୀବନ କାଟିବାକୁ ପଡ଼ିବ, ଏବଂ ସେଠାରେ ଆଉଥରେ ଅନ୍ୟ ଏକ ଆତ୍ମିକ ଶବ୍ଦ ଅଛି, ହଁ, ଗଭୀର ଜୀବନ। କେହି ଜାଣନ୍ତି ନାହିଁ ତାହା କ'ଣ। ଗଭୀର ଭାବେ ବଞ୍ଚିବାର ସରଳ ଅର୍ଥ ହେଲା ଯେ ତୁମେ ଯାହା ଭାବୁଛ ସେଥିରୁ ଟିକେ ବାହାରକୁ ଯିବା। ତୁମେ କ'ଣ ଚାହଁ ଏବଂ କ'ଣ ଅନୁଭବ କର, ତୁମେ ଟିକେ ଗଭୀରକୁ ଯାଅ ଦେଖିବାକୁ ତୁମେ ଭିତରେ କ'ଣ ସବୁ ଅନୁଭବ କରୁଛ। କାରଣ ଦେଖନ୍ତୁ, ସେଠାରେ ଜ୍ଞାନ ଅଛି। ଶାନ୍ତି ଓ ଜ୍ଞାନ ଏକତ୍ର କାର୍ଯ୍ୟ କରେ, ସେମାନେ ଜାଁଳା ଭଳି ଅଟନ୍ତି। ଯେବେ ତୁମେ ଜ୍ଞାନରେ ଚାଲିବ, ତେବେ ତୁମେ ସର୍ବଦା ଶାନ୍ତି ପାଇବ। ତେଣୁ ଯଦି ତୁମ ଶାନ୍ତି ନାହିଁ, ଏହା ଅର୍ଥ ତୁମେ ଜ୍ଞାନରେ ଚାଲୁନାହଁ। ଯଦି କେହି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ବାଇବେଲ କୁହେ ସେ ମୁକ୍ତ ଅଟେ। ପୁତ୍ର କାହାକୁ ମୁକ୍ତ କରିଛନ୍ତି? ସମ୍ପୂର୍ଣ୍ଣ ମୁକ୍ତ। ଆମେ ମୁକ୍ତ ଶବ୍ଦଟିକୁ ଭଲ ପାଉ, ଆମେ ସେହି ସ୍ୱାଧୀନତାକୁ ଭଲ ପାଉ, କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ସ୍ୱାଧୀନତା ଦାୟିତ୍ୱ ସହ ଆସେ। ଅନ୍ୟ ଶବ୍ଦରେ, ସ୍ୱାଧୀନତା ମୁକ୍ତ ନୁହେଁ। ଯୀଶୁ ଏହାକୁ ମୁକ୍ତ କଲେ, କିନ୍ତୁ ସ୍ୱାଧୀନତାକୁ ବାଛିବା କାମ ଆମର ଅଟେ, ଏବଂ ପ୍ରକୃତରେ ଜୀବନ କିମ୍ବା ମୃତ୍ୟୁ ବାଛିବା, ଏବଂ କିଛି ଈଶ୍ୱର ବାଧ୍ୟ କରିଦେବେ ନାହିଁ କିମ୍ବା ଅନ୍ୟଟି ଆମ ମଧ୍ୟରେ ବନ୍ଦ ହେବ। ଆଶ୍ଚର୍ଯ୍ୟଜନକ ସ୍ୱାଧୀନତା ନୁହେଁ କି? କିନ୍ତୁ ସେ ପ୍ରତ୍ୟେକ ପସନ୍ଦ ଯାହା ଆମେ କରିଥାଉ ଆମ ଜୀବନରେ କିଛି କାମ କରିଥାଏ। ବାଇବେଲ ଏହାକୁ ବୁଣିବା ଓ କାଟିବା ବୋକାଙ୍କ ପରି ହୁଅ ନାହିଁ, ଏହା କୁହେ। ଜଣେ ଲୋକ ଯାହା ବୁଣିବ ତାହା କାଟିବ। ତେଣୁ ମୁଁ ଯଦି ଜ୍ଞାନ ବୁଣେ, ତେବେ ମୁଁ ଈଶ୍ୱରଙ୍କ ପ୍ରତିଜ୍ଞାତ ଜ୍ଞାନ ହିଁ କାଟିବି। ଯଦି ମୁଁ ନିର୍ବୋଧତା ବୁଣିବି, ତେବେ ମୁଁ କାଟିବି ନିର୍ବୋଧତାର ସମସ୍ତ ପୁରସ୍କାର। ଆସ ଏକ କାର୍ଯ୍ୟ କରିବା, କେତେ ଜଣ ଜାଣିଛନ୍ତି? ଯଦି ମୁଁ କହିବି ତୁମକୁ ସାରାଦିନ ବସିବାଟା ଜ୍ଞାନ ନା ନିର୍ବୋଧତାର ବିଷୟ ଅଟେ, କେଉଁଟା ଅଟେ, କେଉଁଟା ଭାବିବେ? ତୁମେମାନେ ସତରେ ବହୁତ ଚାଲାକ୍। ଯଦି କେହି ତୁମକୁ ଅସମ୍ମାନ କରେ, ଏବଂ ତୁମେ ହଠାତ୍ ତାଙ୍କୁ କ୍ଷମା ଦେବାକୁ ପସନ୍ଦ କର ଓ ସାରାଦିନ ଏଥିରୁ ମୁକ୍ତ ରୁହ, କେଉଁଠାରେ ବସି ରୁହ କିମ୍ବା ରାଗ ଓ କ୍ରୋଧ ମଧ୍ୟରେ ରୁହ, ତେବେ କ୍ଷମା ଦେବା ନିର୍ବୋଧତା ବା ଜ୍ଞାନୀର ବିଷୟ ହେବ। ଦେଖ, ତୁମେ ପ୍ରକୃତରେ ଚାଲାକ୍। ଯଦି କେହି କିଛି କରେ, ତେବେ ତୁମେ ସନ୍ଦେହ କରିଥାଅ କିମ୍ବା ବିଶ୍ୱାସ କରିଥାଅ, ଏହା ସନ୍ଦେହ ଅବା ବିଶ୍ୱାସର ବିଷୟ ହେବ। ଦେଖ, ଯାହା ମୋତେ ଅନୁତାପ କରିବାକୁ 40 ବର୍ଷ ଲାଗିଲା, ହୁଏତ ତାହା 30 ବର୍ଷ ମଧ୍ୟରେ କେଉଁଠାରେ ମୁଁ ପାଇପାରିଥାନ୍ତି। ସେସବୁ ବିଷୟ ଯାହା ଈଶ୍ୱର ମୋତେ କହିଲେ, ଆମେ ଭାବୁ ତାହା କଠିନ ଅଟେ, ତାହା କଠିନ ବିଷୟ। ଏହାକୁ କ୍ଷମା ଦେବା କଠିନ ବିଷୟ ଅଟେ। ଉତ୍ତମ ବିଷୟକୁ ବିଶ୍ୱାସ କରିବା କଷ୍ଟକର ଅଟେ। ନିଜ ପାଇଁ ଦୁଃଖିତ ନ ହେବା କଷ୍ଟକର ବିଷୟ। ଯେବେ ତୁମେ ଜୀବନରେ ଅପବ୍ୟବହୃତ ହୋଇଥାଅ, ପ୍ରକୃତରେ ସେସବୁ ବିଷୟ କଠିନ ନୁହେଁ, କାରଣ ସେସବୁ ବିଷୟ ଦୁଃଖ ଦିଏ। ଯଦି ପ୍ରକୃତରେ ତୁମେ ଖୁସି ଚାହଁ, ଯାହା ମୁଁ ଜଣାଇଲି, ତେବେ ସବୁଠୁ ଭଲ ବିଷୟ ହେବ ତୁମେ ଯାହା ଚାହଁ ଭାବ ଓ ଚିନ୍ତା କର, ତାହା ଠିକ୍ ବୋଲି ଭାବ, ତାହା କର। ବର୍ତ୍ତମାନ ମୁଁ ତୁମକୁ କହିବାକୁ ଚାହେଁ, ତୁମକୁ ମନେ ପକାଇ ଦେବାକୁ ଚାହେଁ, ବର୍ତ୍ତମାନ ସର୍ବଦା ଯାହା ଠିକ୍ ତାହା ତୁମେ କର। ବର୍ତ୍ତମାନ ମୁଁ ତୁମକୁ କହିବାକୁ ଚାହେଁ, ତୁମକୁ ମନେ ପକାଇ ଦେବାକୁ ଚାହେଁ, ସର୍ବଦା ଯାହା ଠିକ୍ ତାହା ତୁମେ କର। ଯେବେକି ତାହା ଭୁଲ ଅଟେ, ତୁମେ ବଢ଼ୁଛ। ସବୁବେଳେ ଯାହା ଠିକ୍ ତାହା ତୁମେ କର, ଯେବେକି ଏହା ପ୍ରକୃତରେ ଭୁଲ ଅଟେ, ତୁମେ ବଢ଼ୁଛ। ବର୍ତ୍ତମାନ ଯଦି ତୁମେ ସେ କ୍ଷେତ୍ରରେ ବଢ଼ୁଛ ଏବଂ ତୁମେ ସହଜରେ ଯାହା ଠିକ୍ ତାହା କରିପାରିବ, ତଥାପି ତାହା ଉତ୍ତମ ବିଷୟ ଅଟେ। କିନ୍ତୁ ତୁମେ ଆତ୍ମିକ ରୂପେ ସେ କ୍ଷେତ୍ରରେ ବଢ଼ୁନାହଁ, ଯଦିଓ ସେଠାରେ ଅନ୍ୟ ଏକ ସ୍ଥାନ ଅଛି ଯାହାକି ଈଶ୍ୱର ତୁମକୁ ଦେଖାଇ ଖୁସି ହେବେ ଯେ ତୁମେ ବଢ଼ିପାରିବ, ଯାହା ଅର୍ଥ ଯେ ଉତ୍ତମ ବିଷୟ ବାଛିବା ସହଜ ନୁହେଁ। ଲୁକ୍ ପାଞ୍ଚରେ ଉତ୍ତମ ଉଦାହରଣ ଅଛି, ଆମେ ସେଠାକୁ ଯିବା ନାହିଁ, କିନ୍ତୁ ଲୁକ୍ ପାଞ୍ଚ ସେହି ପ୍ରଥମ ସାତ ପଦ, ସାରା ରାତି ଶିଷ୍ୟମାନେ ମାଛ ଧରିଲେ ଏବଂ କିଛି ମଧ୍ୟ ପାଇଲେ ନାହିଁ। ସାରା ରାତି କାମ କରିବା କଥା ଚିନ୍ତା କର, ଗୋଟିଏ ମାଛ ନୁହେଁ। ପରଦିନ ସକାଳେ ସେମାନେ ସେସବୁ ସ୍ଥାନ ପୂର୍ଣ୍ଣ କଲେ, ଜାଲ ଧୋଇଲେ ଓ ରଖିଦେଲେ। ତାହା ଏକ ବଡ଼ କାମ ଥିଲା, କୌଣସି ଇଲେକ୍ଟ୍ରି ସାମାନ ନଥିଲା। ମାଛ ପାଇନଥିବାରୁ ହତାଶ ହେଲେ, ସାରା ରାତି କାମ କରି ହାଲିଆ ହେଲେ, ତାଙ୍କର ପରିଶ୍ରମ ବୃଥା ହେଲା। ଯୀଶୁ ଡଙ୍ଗା ମଧ୍ୟକୁ ଗଲେ, ସେମାନଙ୍କୁ କହିଲେ, ଗଭୀର ଜଳ ମଧ୍ୟରୁ ବାହାରି ଆସ, ଆସି ଅଧିକ ମାଛ ଧର। ବିଶେଷ ରୂପେ ତାକୁ କହିଲେ, ତୁମେ ନ ପାଇବାର କାରଣ ହେଲା ତୁମେ ଗଭୀର ଜଳରେ ଅଛ। ଗଭୀର ଜଳ, ଗଭୀର ଜଳ ଗଭୀର ରୂପେ ଖ୍ରୀଷ୍ଟିଆନ ରୂପେ ବଞ୍ଚିବା ବିଷୟକୁ ବୁଝାଏ। ଏହା ପ୍ରକାଶ କରେ, ମୁଁ ଯେଉଁ ସ୍ଥାନକୁ ପସନ୍ଦ କରେ, ମୁଁ ଚାହେଁ, ମୁଁ ଭାବେ, ମୁଁ ଅନୁଭବ କରେ, ମୁଁ ଚାହେଁ, ମୁଁ ଭାବେ, ମୁଁ ଅନୁଭବ କରେ, ଯେପର୍ଯ୍ୟନ୍ତ ମୁଁ ମୋ ଶରୀରକୁ ଖୁସି ରଖିବି, ମୁଁ ଖୁସି ରହିବି। କିନ୍ତୁ ଯେବେ ସେ ତାଙ୍କୁ ଗଭୀର ଜଳକୁ ଯିବାକୁ କହିଲେ, ମୁଁ ପସନ୍ଦ କରେ ଯାହା ପିତର କଲେ। ସେ କହିଲେ, ପ୍ରଭୁ, ସାରା ରାତି ଜାଲ ପକାଇ ଆମେ ନିରାଶ ହେଲୁ, କିନ୍ତୁ ତୁମେ କହିବା ପରି ଆମେ ଯାଇଥିଲୁ ଆଉ କଲୁ। ତାହା ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ଅଟେ। ଲୁକ୍ ପାଞ୍ଚର ପାଞ୍ଚଟି ସିରିଜ୍ର ସିଡ଼ି ମୋ ପାଖରେ ଅଛି, କାରଣ ସେ କହିଲେ, ଦେଖ, ମୁଁ ଭାବୁନାହିଁ ଯାହା ତୁମେ କହୁଛ ତାହା ଭଲ ଚିନ୍ତାଧାରା ଅଟେ। ସାରା ରାତି କାମ କରି ଆମେ କିଛି ପାଇନାହୁଁ, ଆଉ ମୁଁ ଚାହେଁ ନାହିଁ ସେପରି ଅନୁଭବ କରିବାକୁ, କିନ୍ତୁ ଯେହେତୁ ତୁମେ କହିଲ, ମୁଁ କରିବି, ମୁଁ କିଛି କହିବି, ତୁମର ବ୍ୟକ୍ତିଗତ ମୁଁ କରିବି। ଗୋଟେ ଦୃଢ଼ ବିଷୟ ଅଟେ ଯାହା ତୁମେ ତୁମ ପାଇଁ କରିଛ। ଯେବେ ଦାନିଏଲ କହିଲେ, ଏହା ସେହି ଦିନ ଅଟେ ଯାହା ଈଶ୍ୱର ଗଢ଼ିଛନ୍ତି, ଘଟଣାଟି ହେଲା ସେ ସେହି ନିରାଶ ଦିନ ମଧ୍ୟରେ ଅଛନ୍ତି, ଏବଂ ସେ କହିଲେ, ମୁଁ ଗୋଟିଏ ନିଷ୍ପତ୍ତି ନେବି। ଅନେକ ବିଷୟ ଏକ ବଡ଼ ମାଧ୍ୟମ ନୁହେଁ। ସେ କହିଲେ, ମୁଁ ଗୋଟିଏ ନିଷ୍ପତ୍ତି ନେବି। ଅନେକ ବିଷୟ ଏକ ବଡ଼ ମାଧ୍ୟମ ନୁହେଁ, ତୁମେ ସେଥିରେ ଯୋଗାଯୋଗ କର, ତୁମେ କାର୍ଯ୍ୟ କର। ଜୀବନ ସିଦ୍ଧ ନୁହେଁ, ଲୋକେ ସିଦ୍ଧ ନୁହନ୍ତି, ସେମାନେ ସର୍ବଦା ଠିକ୍ କାମ କରିବେ ନାହିଁ, ତେଣୁ ବାହାରି ଆସ। ଆମେନ୍। ତୁମ ପରବର୍ତ୍ତୀ ଲୋକଙ୍କୁ କୁହ, ବାହାରି ଆସ। ତୁମେ ଯେପରି ବୁଝ ତୁମେ ସେପରି କହିଲ ନାହିଁ। ଆଜି ସକାଳେ ଅଳସୁଆ ହୁଅ ନାହିଁ, କେହି ତୁମ ମଧ୍ୟରୁ ସେପରି ସ୍ଥିତିକୁ ଫେରିଲ, ବାହାରି ଆସ। ଜାଣନ୍ତି, ମୁଁ ଯାହା କହେ ଯଦି ତୁମେ ତାହା ନ କର, ତେବେ ଈଶ୍ୱର ଯାହା କୁହନ୍ତି ତାହା ତୁମେ କିପରି କରିବ। ଆମର ଜୀବନ କିପରି ବଦଳିବ ଯଦି ଆମେ ଉତ୍ତମ ନିଷ୍ପତ୍ତି ନେଉ? ଯେବେ ପିତର ଓ ଶିଷ୍ୟମାନେ ଗଭୀର ଜଳକୁ ଗଲେ, ବାଇବେଲ କୁହେ ଯେ ସେମାନେ ବହୁତ ମାଛ ଧରିଲେ, ଯଦ୍ୱାରା ଅନ୍ୟମାନଙ୍କୁ ଡାକିବାକୁ ପଡ଼ିଲା ଆସିବା ପାଇଁ। ସେମାନେ ସମସ୍ତ ଡଙ୍ଗାକୁ ପୂର୍ଣ୍ଣ କଲେ, ତଥାପି ପ୍ରଚୁର ମାତ୍ରାରେ ବଳିଗଲା। ଲୁକ୍ ପାଞ୍ଚର ସମ୍ବାଦଟି 20 ବର୍ଷ ପୂର୍ବେ ଶୁଣିଥିଲି। ଯାହା ମୁଁ ଚାହେଁ ଯଦି ମୁଁ ତାହା ବାହାରକୁ ଯାଏ, ଚିନ୍ତା କରେ, ଅନୁଭବ କରେ, ଗଭୀର ମଧ୍ୟରେ ଥିଲି, ଜ୍ଞାନରେ ଚାଲୁଥିଲି, ବାଛିଥିଲି, ହୁଏତ ଭଲ ଅନୁଭବ ହୋଇନାହିଁ, କିନ୍ତୁ ମୁଁ ଜାଣେ ଠିକ୍ ଅଛି ବୋଲି, ମୁଁ ଜାଣେ ତାହା ଜ୍ଞାନ ଅଟେ। ତହିଁରେ ମୋ ଡଙ୍ଗା ଭର୍ତ୍ତି ହୋଇଗଲା ଏବଂ ମୋ ଜୀବନ ପରିପୂର୍ଣ୍ଣ ହୋଇଗଲା ତୁମକୁ ସବୁ ଦେବା ପାଇଁ, ଯିଏ କି ଆସିବେ ଓ ସାହାଯ୍ୟ ଚାହିଁବେ। ସେହି ସମାନ ବିଷୟ ତୁମ ପ୍ରତି ଘଟିବ। ତୁମ ପରିବାରକୁ ଦେବା ପାଇଁ ତୁମର ପ୍ରଚୁର ବିଷୟ ଅଛି। ତୁମ ପିଲାମାନଙ୍କ ସମ୍ମୁଖରେ ତୁମେ କିପରି ବଞ୍ଚୁଛ ତାହା ଏକ ବଡ଼ ଧରଣର ଭିନ୍ନତା ଅଟେ, ଯାହାକି ସେମାନେ ତାଙ୍କର ଜୀବନରେ କରିଥିଲେ। କେବଳ ରବିବାର ଦିନ ସେମାନଙ୍କୁ ଚର୍ଚ୍ଚକୁ ନେବା ବଡ଼ ବିଷୟ ନୁହେଁ। ସେମାନଙ୍କ ସମ୍ମୁଖରେ ତୁମକୁ ଜୀବନ କାଟିବାକୁ ପଡ଼ିବ। ତୁମ ବିଶ୍ୱାସର ଅଧିକାରୀ ନ ହେବାକୁ ତାକୁ ଶିକ୍ଷା ଦିଅ, କିନ୍ତୁ ସେମାନଙ୍କର ନିଜସ୍ୱ ବିଷୟକୁ ଉନ୍ନତି କରାଅ। ପରବର୍ତ୍ତୀ ସମୟରେ କ'ଣ ଖୁସି କରାଇବ ବର୍ତ୍ତମାନ ଜ୍ଞାନ ତାହା କରେ। ଏହା ଆବଶ୍ୟକ ଅନୁସାରେ ହେବ ନାହିଁ, ଯାହାକି ଅତି ଶୀଘ୍ର ସଫଳ ହେବ। ଜ୍ଞାନ ତାହା କରେ ପରବର୍ତ୍ତୀ ସମୟରେ ତାହା କରିବା ପାଇଁ। ତେଣୁ ଅନୁତାପରେ ଜୀବନ କାଟନ୍ତୁ ନାହିଁ। ସେ ପ୍ରକାର ବ୍ୟକ୍ତି ହୁଅନ୍ତୁ ନାହିଁ ଯାହାକି 70-80 ବର୍ଷର ଲୋକମାନେ କରନ୍ତି ଏବଂ ତାପରେ ପ୍ରତ୍ୟେକ ଦିନ ତୁମ ଜୀବନ କଟାଅ। ମୁଁ ଆଶା କରୁଛି ତାହା ହେବ, ମୁଁ ଆଶା କରୁଛି ତାହା ହେବ ନାହିଁ, ଏପରି ନ ଭାବି ବର୍ତ୍ତମାନ ଆପଣ ସଠିକ୍ ନିଷ୍ପତ୍ତି ନିଅନ୍ତୁ। ଆମେନ୍। ହିତୋପଦେଶର କେତୋଟି ଅଂଶ ଦେଖିବା। ହିତୋପଦେଶ 2:1-6। ହେ ମୋର ପୁତ୍ର, ତୁମେ ଯଦି ମୋ କଥା ଶୁଣିବ ଓ ମୋର ଆଜ୍ଞାକୁ ତୁମ ଅନ୍ତର ମଧ୍ୟରେ ରଖିବ, ତତ୍ପର ହୋଇ ଶୁଣିବ, ଦକ୍ଷ ଓ ଈଶ୍ୱରୀୟ ଜ୍ଞାନ ଓ ହୃଦୟକୁ ନିର୍ଦ୍ଦେଶ ଦେବ ଓ ମନ୍ତ୍ରକୁ ବୁଝିବ, ଏହାକୁ ବୁଝିବା ପାଇଁ ସମସ୍ତ ଶକ୍ତି ପ୍ରୟୋଗ କରିବ, ହଁ ଯଦି ଅନ୍ତରରେ କାନ୍ଦିବ ଓ ବୁଝିବା ପାଇଁ ପ୍ରାର୍ଥନା କରିବ, ଯଦି ଜ୍ଞାନ ଖୋଜିବ। ଖୋଜିବା ଶବ୍ଦଟି ବହୁତ ଦୃଢ଼ ଶବ୍ଦ ଅଟେ। ଏହା ଅର୍ଥ ସନ୍ଧାନ କରିବା ସମସ୍ତ ଶକ୍ତି ଦେଇ। ଖୋଜିବା ରୂପାନ୍ୟାୟ, ଯଦି ତୁମେ ଖୋଜିବ ଗୁପ୍ତ ଧନ ପରି, ଯଦି ଜ୍ଞାନର ସନ୍ଧାନ କରିବ ତେବେ ପ୍ରତ୍ୟେକ ଜଣ କହିବେ। ଜ୍ଞାନକୁ ବନ୍ଦ କରିବା ପରେ ତୁମେ ପ୍ରାର୍ଥନାପୂର୍ଣ୍ଣ ଈଶ୍ୱରଙ୍କ ଉପର ବିଷୟରେ ବୁଝିପାରିବ ଏବଂ ଈଶ୍ୱରଙ୍କ ଜ୍ଞାନ ପାଇପାରିବ। ତୁମେ ତାହା ଜାଣ। ମୁଁ ବିଶ୍ୱାସ କରେ ଆମେ ଈଶ୍ୱରଙ୍କ ବନ୍ଧୁ ହୋଇପାରିବା, କିନ୍ତୁ ମୁଁ ତୁମ ସହିତ ବିଶ୍ୱସ୍ତ ଅଟେ। ମୁଁ ଭାବେ ଆଜି ଲୋକମାନେ ଈଶ୍ୱରଙ୍କ ପ୍ରତି ବ୍ୟବହାର ବଦଳେଇ ଦେଇଛନ୍ତି। ମୁଁ କହିବି ଯେ ସେ ସର୍ବଶକ୍ତିମାନ ଅଟନ୍ତି, ସଠିକ୍ ରୂପେ ଭୟ କରନ୍ତି ଈଶ୍ୱରଙ୍କୁ ନୁହେଁ, କିନ୍ତୁ ମୁଁ ଭାବେ ଈଶ୍ୱରଙ୍କୁ ମାନିବା ପାଇଁ ଆମେ କେବେ ବି ଭୟ କରିବା ନାହିଁ। ମୁଁ କିନ୍ତୁ ଭାବେ ନାହିଁ ଯେ ଲୋକେ ସେପରି କରନ୍ତି। ଆମେ ଈଶ୍ୱରଙ୍କ ପ୍ରେମ, ଦୟା ଓ କ୍ଷମା ବିଷୟରେ ପଢ଼ିବା ଦରକାର, କିନ୍ତୁ ଈଶ୍ୱରଙ୍କ ନ୍ୟାୟ ବିଷୟରେ କ'ଣ ଅଟେ ଆମେ ତାହା ଭୁଲିବା ନାହିଁ। ମୁଁ ଭାବେ ଯେବେ ଆମେ ଦେଖିବା ଯେ ଆମେ ଈଶ୍ୱରଙ୍କୁ ନିରାଶ କରିଛୁ, ଆମ ଭିତରେ ଭୟଭୀତ ହେବା, ତାଙ୍କୁ ଭୟ କରିବା ନାହିଁ, କାରଣ ଆମେ ଯାହା ଭୁଲ କରୁ ସେଥିପାଇଁ ନର୍କକୁ ଯିବା। ଈଶ୍ୱର ଦୟାଳୁ ଅଟନ୍ତି, ଆମେ ତାଙ୍କୁ ପ୍ରେମ କରିବା ଦରକାର, ସମ୍ମାନ କରିବା ଦରକାର, ସେ ଯାହା ଚାହାନ୍ତି ତାହା କରିବା ପ୍ରେମରୁ ଉର୍ଦ୍ଧ୍ୱରେ। ମୁଁ ଆପଣଙ୍କୁ ଏବେ ପାପ ବିଷୟରେ ଅଧିକ ଶିକ୍ଷା ଦେବାକୁ ଯାଉଛି। ତାହା ବଢ଼ି ଚାଲିଲା ନୁହେଁ କି? ଯଦି ମୁଁ ଆଶ୍ଚର୍ଯ୍ୟ କର୍ମ ଦେଖେ ସମସ୍ତେ ଚିତ୍କାର କରି କହିବେ। ଯାହା ହେଉ, ଆସ ଶାସ୍ତ୍ରାଂଶକୁ ଫେରିବା, କାରଣ ଈଶ୍ୱର ଈଶ୍ୱରୀୟ ଜ୍ଞାନ ଓ ବୁଦ୍ଧି ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଆସେ, ବୁଝାମଣା ଆସେ, ତେଣୁ ଜ୍ଞାନର ସନ୍ଧାନ କର। ପ୍ରତ୍ୟେକ ଦିନ ପାଇଁ ମାଗ ଈଶ୍ୱରଙ୍କୁ, ପଚାରି ଦିନ ଆରମ୍ଭ କର। ମୁଁ ଜାଣେ ଜ୍ଞାନ ମୋଠାରେ ଅଛି ପ୍ରଭୁ, ଖୋଜିବାରେ ସାହାଯ୍ୟ କର। ଅପେକ୍ଷା କରିବାକୁ ସମୟ ନିଅ, କାରଣ ନିର୍ବୋଧତାର ବିଷୟ କରିବାକୁ ମୁଁ ଚାହେଁ ନାହିଁ ଓ ପରେ ନିର୍ବୋଧତାର ଫଳ ପାଇବି। ହିତୋପଦେଶ 4:8, ତାହାକୁ ଶିର ଧାର୍ଯ୍ୟ କର, ତହିଁରେ ସେ ତୁମକୁ ଉନ୍ନତି କରିବେ। ତାହାକୁ ଆଲିଙ୍ଗନ କଲେ ସେ ତୁମକୁ ସମ୍ଭ୍ରାନ୍ତ କରିବେ, ତୁମକୁ ଉନ୍ନତି କରାଇବେ। ତୁମେ କିପରି ପଦୋନ୍ନତି ପାଇବ? ଜ୍ଞାନକୁ ବ୍ୟବହାର କର। ହୁଏତ ତୁମ ମଧ୍ୟରୁ କେହି ଚାକିରିରେ ପଦୋନ୍ନତି ପାଇନାହିଁ, କାରଣ ତୁମେ ଚାକିରି କ୍ଷେତ୍ରରେ ନୀରବ ରୁହ, ସବୁବେଳେ ଇଣ୍ଟରନେଟ୍ରେ ଖେଳୁଥାଅ। ଅଫିସର ଆସନ୍ତି, ତୁମେ ତାଙ୍କୁ ଦେଖି କାମ କଲା ପରି ଅଭିନୟ କର। କାମ କଲାବେଳେ ବ୍ୟକ୍ତିଗତ ଫୋନ୍ କର। ଯେବେ ମଧ୍ୟାହ୍ନ ଭୋଜନ କରିବା କଥା ତାହା କାମ ପରେ କିମ୍ବା ପୂର୍ବରୁ କର, ଯେପର୍ଯ୍ୟନ୍ତ ତାର ଆବଶ୍ୟକତା ପଡ଼ିନଥାଏ ଅଫିସର ସମସ୍ତ ଜିନିଷ ଯେପରି ପେନ୍ସିଲ୍ ରବର ଇତ୍ୟାଦି ଘରକୁ ନେଇଯାଅ। ଦେଖନ୍ତୁ, ମୁଁ ପ୍ରକୃତରେ ଜାଣେ ତୁମେ ସେପରି ନୁହେଁ। ମୁଁ ଜାଣେ ତୁମେ ସେପରି ନୁହେଁ। କେହି ଦୁର୍ବଳମାନେ ବ୍ୟକ୍ତି ଟିଭିରେ ଏହା ଦେଖୁଥିବେ। ସାଧୁତା ବିଷୟରେ ଆମକୁ କଥା ହେବାକୁ ପଡ଼ିବ। ଯେବେ କେହି ନ ଦେଖୁଛନ୍ତି ତେବେ ଠିକ୍ କାମ କର। ଯେଉଁମାନେ ଠିକ୍ କାମ କରନ୍ତି ଯେବେ କେହି ନ ଦେଖନ୍ତି, ଶେଷରେ ମୂଳ ବିଷୟକୁ ଆସ ଯେଉଁଠାରେ କି ସେମାନେ ତାଙ୍କର ନଜରରେ ରୁହନ୍ତି। ସମସ୍ତେ ପଦୋନ୍ନତି ଚାହାନ୍ତି। ବାଇବେଲ କୁହେ ପ୍ରକୃତ ପଦୋନ୍ନତି ଈଶ୍ୱରଙ୍କ ଠାରୁ ଆସେ। ମୁଁ ଲୋକଙ୍କୁ ପଦୋନ୍ନତି ପାଇବାର ଦେଖିଛି ପ୍ରତ୍ୟେକ ବାଟରେ। କିନ୍ତୁ ତୁମେ ଯଦି ପଦୋନ୍ନତି ଚାହଁ ତେବେ ଜ୍ଞାନର ସହିତ ଆଚରଣ କର। ତୁମେ ସେଥିରେ କିଛି ପ୍ରୟୋଗ କରିବାକୁ ଚାହିଁବା ଦରକାର। ଅଳ୍ପ ଦିନ ତଳେ ଜଣେ କହିଲେ, ମୁଁ ଏହାକୁ ଭଲ ପାଏ, ମୁଁ ନିଜକୁ ବହୁତ ମୂଲ୍ୟବାନ ରୂପେ ଗଢ଼ିବି, ଯାହାକି ତୁମେ ମୋ ସହିତ କରିପାରିବ ନାହିଁ। ସେ ପ୍ରକାର ଆତ୍ମାକୁ ମୁଁ ବହୁତ ଭଲ ପାଏ, ମୁଁ ନିଜକୁ ମୂଲ୍ୟବାନ କରି ଗଢ଼ିବି। ସେ ପ୍ରକାର ଲୋକ ହୁଅ ନାହିଁ ଯିଏକି କାମକୁ ଯାଏ ଏବଂ ସେତେ ଛୋଟରୁ ଛୋଟ ବିଷୟ ତୁମେ ପାଇପାର। ଯେତେ ପାର ତୁମେ କର। ସେ ପ୍ରକାର ବ୍ୟକ୍ତି ହୁଅ ଯିଏକି ଅଧିକ ବାଟ ଯାଏ। ଯଦି ଚାକିରି ଛାଡ଼ିବ ଅଳସୁଆ ହୁଅ ନାହିଁ, ମାସର ଶେଷରେ ତୁମେ ସେଠାରେ ଥିବ, କାରଣ ତୁମେ ଜାଣିଛ ତୁମେ ଛାଡ଼ୁଛ। ଉତ୍ତମ କାମ କର ଯେପର୍ଯ୍ୟନ୍ତ ତୁମେ ନ ଛାଡ଼ିଛ, କାରଣ ତୁମେ ଯେପରି ପ୍ରବେଶ କରିବ ତୁମେ ସେପରି ବଞ୍ଚିବ ଯେପରି ତୁମେ ଆତ୍ମାଙ୍କୁ ଛାଡ଼ିବ। ତୁମେ ଜାଣିବ, ଆମେ ବାଇବେଲରେ ଥିବା ଲୋକମାନଙ୍କ ବିଷୟରେ ଜାଣୁ। ଜାଣନ୍ତି ଦାଉଦ ଯିଏକି ରାଜା ହୋଇଥିଲେ, ଯେପର୍ଯ୍ୟନ୍ତ ଦାଉଦ ଜ୍ଞାନରେ ଚାଲୁଥିଲେ ସେ ପଦୋନ୍ନତି ପାଇ ଚାଲିଲେ, ସେ ଆଶୀର୍ବାଦ ପାଇଲେ। ପ୍ରତ୍ୟେକ ସମୟରେ ସେ ନିର୍ବନ୍ଧଙ୍କ ଭଳି କାମ କଲେ, ସେ ଯୁଦ୍ଧ କଲେ ଓ ଦୁଃଖ ପାଇଲେ। ବାଇବେଲ ସେ ବିଷୟରେ କୁହେ, ଦାଉଦ ଜ୍ଞାନର ସହିତ ଆଚରଣ କଲେ, ନିଜେ ଜ୍ଞାନରେ ଆଚରଣ କଲେ ଓ ପଦୋନ୍ନତି ପାଇଲେ। ଦାଉଦ ଜ୍ଞାନର ସହିତ ଆଚରଣ କଲେ ଓ ପଦୋନ୍ନତି ପାଇଲେ। ଦାଉଦ ଜ୍ଞାନର ସହିତ ଆଚରଣ କଲେ ଓ ପଦୋନ୍ନତି ପାଇଲେ। ଆଜି ସକାଳେ ଏହା କହିବେ କି, ଯଦି ମୁଁ ଜ୍ଞାନରେ ଆଚରଣ କରେ ମୁଁ ପଦୋନ୍ନତି ପାଇବି। ବାଇବେଲରେ ଅନେକ ପ୍ରକାରର ଶାସ୍ତ୍ରାଂଶ ଅଛି, ବିଶେଷ ରୂପେ ହିତୋପଦେଶରେ। ତାହା ଜ୍ଞାନ ବିଷୟରେ କୁହେ, ଜ୍ଞାନର ଲାଭ। ବର୍ତ୍ତମାନ ଆଜି ସକାଳେ ମୁଁ ତୁମକୁ କହିବି ଗୋଟିଏ ବିଶେଷ ବିଷୟରେ, ଜ୍ଞାନ ବିଷୟରେ। ନିର୍ବୋଧତା ମାନେ ସାଧାରଣ ଜ୍ଞାନର ଅଭାବ। ତୁମେ ଜାଣ, ପ୍ରକୃତରେ ମୁଁ ବିଶ୍ୱାସ କରେ ଯଦି ତୁମେ ସତ୍ୟ ଚାହଁ ତେବେ ଗୋଟିଏ କାରଣ ହେଲା କାହିଁକି ଆମର ସେବା କାର୍ଯ୍ୟ ଏତେ ଦିନ ପର୍ଯ୍ୟନ୍ତ ଚାଲିଛି। ଆମେ ଉପଭୋଗ କରିଛୁ ସଫଳତାକୁ। ଦେବ, ମୁଁ ଉଚ୍ଚ ଶିକ୍ଷିତ ନୁହେଁ, କିନ୍ତୁ ଆମର ସାଧାରଣ ଜ୍ଞାନ ଅଛି। ଏବଂ ଜାଣନ୍ତି, ଯେବେ ତୁମର ସାଧାରଣ ଜ୍ଞାନ ଥାଏ ତୁମେ ଲୋକଙ୍କ ଆଗରେ କହିପାରିବ ନାହିଁ ତୁମେ ସେପରି କିଛି କର ନାହିଁ। ଏହା ଅର୍ଥ ତାହା ଜାଣିବା ପାଇଁ ଆମର ଯଥେଷ୍ଟ ସାଧାରଣ ଜ୍ଞାନ ରହିଛି। ଯଦି ଲୋକମାନେ ତୁମ ପାଇଁ କାର୍ଯ୍ୟ କରନ୍ତୁ ବୋଲି ତୁମେ ଚାହଁ, ତେବେ ତାଙ୍କୁ ଭଲ ବ୍ୟବହାର ଦେଖ। କେବଳ ସାଧାରଣ ଜ୍ଞାନ ବହୁତ ବାଟ ଯାଏ ଯାଏ। ଏହା ମୋତେ ଆଶ୍ଚର୍ଯ୍ୟ କରେ, ନିର୍ବୋଧତାର ବିଷୟ ଯାହା ଲୋକେ କରନ୍ତି। ଜ୍ଞାନ ସାଧାରଣ ବିଷୟ। ଯଦି ତୁମେ ସାଙ୍ଗ ଚାହଁ ଲୋକଙ୍କୁ ଭଲ ବ୍ୟବହାର ଦେଖାଅ। ଯଦି ତୁମ ଭଳି ଲୋକ ଚାହଁ ତେବେ ସେମାନଙ୍କୁ ସର୍ବଦା ଆୟତ୍ତରେ ରଖ ନାହିଁ। କେତେକ ନିୟମ ଅଛି, ତାହା ବହୁତ ଭଲ, ଅଧିକ କଠିନ ନୁହେଁ। ତୁମ ଜୀବନକୁ ନିଜେ ବଞ୍ଚାଅ ଅଭାବ ମଧ୍ୟରେ, ତେବେ ନିର୍ବୋଧତା ଅଟେ। ଭିନ୍ନ ରୂପେ ବଞ୍ଚିବାକୁ ଚେଷ୍ଟା କର। ତୁମର ଇନ୍ଦ୍ରିୟକୁ ଚଳାଅ ନାହିଁ ଅଯଥା ଉପାୟରେ, ନିର୍ବୋଧତାରେ। ଆମେ ସେଭଳି ଜ୍ଞାନ ଦେଖିଛୁ ଯାହାକି ଆମେ ବାଛିଛୁ। ଆସ ପାଞ୍ଚଟି କ୍ଷେତ୍ର ବିଷୟରେ ଦେଖିବା ଯେଉଁଠାରେ ଜ୍ଞାନକୁ ବ୍ୟବହାର କରିବା, କାରଣ ଜ୍ଞାନର ସହିତ ପସନ୍ଦ ଜୀବନକୁ ଶକ୍ତି ଯୋଗାଏ। ପ୍ରଥମ ବିଷୟରେ ମୁଁ ତୁମକୁ କହିବି, ସମୟକୁ ସଜାଇବାରେ ଜ୍ଞାନକୁ ବ୍ୟବହାର କର। ସମସ୍ତଙ୍କର ସମାନ ସମୟ ଅଛି, ଏହି ପୃଥିବୀ ପୃଷ୍ଠରେ ସମସ୍ତଙ୍କର 24 ଘଣ୍ଟା ଅଛି। ତେବେ କାହିଁକି ଅଧିକ ଲୋକ ଜାଣିପାରନ୍ତି ନାହିଁ, କିଛି ଲୋକ କିଛି ଚିହ୍ନି ପାରନ୍ତି ନାହିଁ? କାହିଁକି କିଛି ଲୋକ ଶାନ୍ତିରେ ଅଛନ୍ତି, ସେମାନେ ଭଲ କାମ କରିଥିଲା ଭଳି ଜଣାଯାଏ, କିନ୍ତୁ ସେମାନେ ଯାତ୍ରାକୁ ଉପଭୋଗ କରନ୍ତି। ଅନ୍ୟମାନେ କେବଳ ହତାଶ ହୁଅନ୍ତି ଓ ଦୁଃଖରେ ଭାଙ୍ଗି ପଡ଼ିଥାନ୍ତି ଓ ଅଯଥାରେ ଔଷଧ ପାଇଁ ପଇସା ଖର୍ଚ୍ଚ କରନ୍ତି। ଏହା ପସନ୍ଦର ବିଷୟ ଅଟେ, ସମୟର ପରିଚାଳନାର ଅଭାବ ଅଟେ, ଚିନ୍ତା ଦିଏ ଓ ନିର୍ଗତ କରେ ଶକ୍ତିକୁ। ଆମ ସମସ୍ତଙ୍କଠାରେ ଶକ୍ତିର ଉତ୍ସ ଅଛି ଯେବେ ଆମେ ନିର୍ବୋଧତାର ବିଷୟ କରୁ, ଏହାର ଅର୍ଥ ଆମେ ସେଥିରେ କ'ଣ ସୃଷ୍ଟି କରୁ। ତହିଁରେ ଶକ୍ତି ଚାଲିଯାଏ, ତୁମକୁ ସୀମା ମଧ୍ୟରେ ରହିବାକୁ ପଡ଼ିବ। କ'ଣ ସୃଷ୍ଟି ହେଲେ ତହିଁରେ ଶକ୍ତି ଚାଲିଯାଏ। ସୀମା ଅର୍ଥ ନିଶ୍ୱାସ ନେବା ସମୟ ଓ ଭାବିବା ସମୟ। ଉପଭୋଗ କର, ମୁଁ ଏ ବିଷୟରେ ଜାଣେ କାରଣ ମୁଁ ଏହାର ଉଭୟ ପାର୍ଶ୍ୱକୁ ଜାଣିଛି। ମୁଁ ଜଣେ କାର୍ଯ୍ୟ ବୀର ଥିଲି। ବହୁ ବର୍ଷ ପୂର୍ବେ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ଆଉ ସେପରି ବଞ୍ଚିବି ନାହିଁ। ସେଠାରେ ମୁଁ ଡେଭ୍ଙ୍କୁ କହିଲି, ହୁଏତ ସେସବୁ ବିଷୟ ବଦଳିବ କିମ୍ବା ସେବା କାର୍ଯ୍ୟ ବୁଡ଼ିଯିବ, କାରଣ ମୁଁ ଆଉ ଏପରି ବଞ୍ଚିପାରିବି ନାହିଁ। ଏବଂ ମୋତେ ଅନେକ ବିଷୟ ଶିଖିବାକୁ ଥିଲା। କେବଳ ମୁଁ ଲୋକମାନଙ୍କୁ ସାହାଯ୍ୟ କରିବି ତାହା ନୁହେଁ, ମୁଁ ଶିଖିଥିଲି ତୁମେ କେତେ ଲୋକଙ୍କୁ ସାହାଯ୍ୟ କରିବ ତାହା ବଡ଼ କଥା ନୁହେଁ। ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ସାହାଯ୍ୟ ପାଇବା ଦରକାର। ଏହା ଅନ୍ୟକୁ ସାହାଯ୍ୟ କରିବ ନାହିଁ ଯଦି ମୁଁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ନିଜକୁ ହତ୍ୟା କରିବି। ଗୋଟିଏ ମୁଖ୍ୟ ବିଷୟ ତାହା ତୁମେ ବିଶ୍ୱାସ କର ବା ନ କର, ଯୀଶୁ ଆମ ପାଇଁ ମଲେ ଯେପରି ଆମେ ଆନନ୍ଦ ପାଇବା। ସେ କହିଲେ ତୁମେ ତୁମ ଜୀବନକୁ ଉପଭୋଗ କରିବ ଯେପର୍ଯ୍ୟନ୍ତ ତାହା ଉଛୁଳି ନ ପଡ଼ିଛି। ମୁଁ ବିଶ୍ୱାସ କରେ ଏହା ମୋ ଦାୟିତ୍ୱ ଅଟେ ଯାହାକି ଈଶ୍ୱର ମୋତେ ଦେଇଛନ୍ତି। ପ୍ରକୃତରେ ମୁଁ ଭାବେ ଯେ ମୁଁ ଉତ୍ତମ ନ୍ୟାୟ କରୁନାହିଁ। ମୁଁ ଭାବୁନାହିଁ ଯେ ଏହା ଈଶ୍ୱର କରିବେ। ଘଟଣାଟି ହେଲା, ମୁଁ ଭାବେ ଯେବେ ଆମେ ତାହା କରିବା ଆମେ ସମସ୍ତ ପ୍ରକାର ନିୟମ ଭାଙ୍ଗିବା ଏବଂ ଶାରୀରିକ ନିୟମ ଭାଙ୍ଗିବା ଏବଂ ତାହା ସେଠାରୁ ବାହାରେ ଅଛି। ତୁମ କାର୍ଯ୍ୟକ୍ରମ ବିଷୟରେ ତୁମେ ଅଭିଯୋଗ କରିପାରିବ କିନ୍ତୁ ତୁମେ ହିଁ ଏହାକୁ ପରିବର୍ତ୍ତନ କରିପାରିବ। ଦେଖ, ସେଠାରେ ଆଉ ଥରେ ଆମର ଦାୟିତ୍ୱ ଅଛି। ତୁମମାନଙ୍କ ମଧ୍ୟରୁ କେତେଜଣ ଭାବୁଛ ତୁମେ ବହୁତ ବ୍ୟସ୍ତ ଅଛ? ଦେଖନ୍ତୁ, ଆମର ସେଠାରେ ଏକ ଦାୟିତ୍ୱ ଅଛି। କେତେଜଣ ଭାବୁଛନ୍ତି ଆପଣ ବହୁତ ବ୍ୟସ୍ତ? ହାତ ଉଠାଇବାକୁ ମଧ୍ୟ ତୁମ ପାଖରେ ସମୟ ନାହିଁ କିନ୍ତୁ କେତେଜଣ ତୁମେ ସେ ପ୍ରକାର ଅଟ? ଆମର ସେ ପ୍ରକାର ନିରାଶର ଦିନ ଅଛି କାରଣ ଆମେ ତୁମ ପାତ୍ରରେ ଟିକିଏ ଅଧିକ ଦେଖିଛୁ। ଆମର ଯୋଜନା ଥିଲା, କିଛି ଖଟିଗଲା ଏବଂ ତୁମେ ଜାଣ ଆମେ ଦିନେ ସବୁକୁ ତୁଲାଇ ପାରିବା। ଆମର ଶରୀର ତୁଲାଇବା ପାଇଁ ପ୍ରସ୍ତୁତ ଅଟେ। ସମସ୍ତେ ବେଳେବେଳେ ତତ୍ପର ହୋଇଯାଆନ୍ତି ହଠାତ୍ କରିବା ପାଇଁ, କିମ୍ବା ତୁମର ଅଳ୍ପ ସମୟ ଅଛି, ସେଠାରେ ଅଳ୍ପ ସପ୍ତାହ ଅଛି, ଜାଣନ୍ତି ତୁମକୁ ସେ ପ୍ରକାର କରିବାକୁ ପଡ଼ିବ। କିନ୍ତୁ ଯେବେ ତୁମେ ଆବଶ୍ୟକଠୁ ଅଧିକ କହିବ ଯେ ଶାନ୍ତିର ଦିନ କ୍ୱଚିତ ଆସେ, ତେବେ ସେଠାରେ ସମସ୍ୟା ଅଛି। ମୁଁ ଉଚ୍ଚ ସ୍ୱରରେ ସ୍ପଷ୍ଟ ରୂପେ କହିବି, ଏହା ସମସ୍ୟା ଅଟେ। ଯଦି ତୁମେ ସେ ପ୍ରକାର ବଞ୍ଚୁଛ, ଶୀଘ୍ର ହେଉ ବା ଡେରିରେ ହେଉ, ସେଥିପାଇଁ ତୁମକୁ ମୂଲ୍ୟ ଦେବାକୁ ହେବ। ଏହା ତଳେ ତୁମର ଶରୀର କ୍ଷୁଣ୍ଣ ହେବ, ତୁମେ ଖୁସି ହେବ ନାହିଁ। ଏବଂ ସାଧାରଣତଃ ଦୁଃଖୀ ଲୋକମାନେ ଅନ୍ୟକୁ ଦୁଃଖୀ କରାଇଥାନ୍ତି। ଆମେ ଅନ୍ୟକୁ ଦୋଷ ଦେବା ବନ୍ଦ କରିଛୁ କାରଣ ଆମେ କିଛି କରିପାରିବା। ଏବେ ଜୟସ୍ମାର ମାଙ୍କୁ ଦେଖ, ସମସ୍ତେ ଦେଖୁଛନ୍ତି, ସମସ୍ତେ ଟିଭିରେ ଦେଖୁଛନ୍ତି। ମୁଣ୍ଡ କୁଣ୍ଡାଇବା ବନ୍ଦ କର ଗୋଟେ ମିନିଟ୍ ପାଇଁ, ତୁମର ମେକଅପ୍କୁ ଛାଡ଼, ଜଳଖିଆ ପ୍ରସ୍ତୁତ କରିବା ଛାଡ଼। ଯଦି ତୁମେ ଖୁସି ନୁହଁ ତେବେ ଏ ବିଷୟରେ କିଛି କର। କେବଳ ବସି ରହିବା ସତରେ କେତେ ମୂଲ୍ୟହୀନ ଅଟେ ଏବଂ ଦୁଃଖୀ ହୁଅ ଓ ଅନ୍ୟକୁ ଦୋଷ ଦିଅ। ଆମ ଜୀବନରେ ପ୍ରଭୁ ପରିବର୍ତ୍ତନ ଆଣିବେ କିନ୍ତୁ ଏହା ଚମତ୍କାର ରୂପେ ହେବ ନାହିଁ। ସେ କିଛି କରିବା ପାଇଁ ଆମକୁ ଦେଖାଇବେ, କିଛି ନ କରିବା ପାଇଁ କହିବେ। ଯେବେ ଆମେ ଈଶ୍ୱରଙ୍କୁ ମାନିବା ସମସ୍ତ ବିଷୟ ବଦଳିଯିବ, ଈଶ୍ୱର ପରିବର୍ତ୍ତନ କରିବେ।